ଖଣ୍ଡରେ ଆମର ମୁଖ୍ୟତଃ ଭାବରେ ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାରେ କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ 28 ମିଲିମିଟର ରେକର୍ଡ କରାଯାଇଛି। ସେଭଳି ଦିନ ତାପମାତ୍ରା ସର୍ବୋଚ୍ଚ ଦିନ ତାପମାତ୍ରା ନୟାଗଡ଼ରେ 35.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସର୍ବନିମ୍ନ ରାତ୍ରି ତାପମାତ୍ରା ଆମର ସୁନ୍ଦରଗଡ଼ରେ 15 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, ତେଣୁ ଆଗାମୀ 7 ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ। ଏବଂ ଖାସ କରିକି ଯଦି ଦେଖିବା ଆମର କେତେକ ଯେଉଁ ରହୁଛି ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଗାମୀ 2 ଦିନ ହାଲୁକା ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହୁଛି। ତା ସହିତ ଦିନ ଏବଂ ରାତ୍ରି ତାପମାତ୍ରା ଉଭୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଖାସ କରି ରାତ୍ରି ତାପମାତ୍ରା ଯଦି ଦେଖିବା ଆଗାମୀ 3 ଦିନ ମଧ୍ୟରେ 2-3 ଡିଗ୍ରୀ ଯାଏ ତା ରାତ୍ରି ତାପମାତ୍ରା ଧୀରେ ଧୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଜି ଭୁବନେଶ୍ୱରରେ ଦିନ ତାପମାତ୍ରା 33-34 ଡିଗ୍ରୀ ମଧ୍ୟରେ ସୀମିତ ରହିବା ସହ ଦିନ ତମାମ ଆକାଶ ନିର୍ମଳ ରହିବା ସହ ମୁଖ୍ୟତଃ ଭାବରେ ମେଘଶୂନ୍ୟ ରହିବାର ସମ୍ଭାବନା ରହିଛି।